ବ୍ୟାସକବି ଫକୀରମୋହନ ସେନାପତିଙ୍କ ଗଳ୍ପ ରାଣ୍ଡିପୁଅ ଅନନ୍ତାର ତୃତୀୟ ତଥା ଶେଷ ଭାଗ। ଆହୁରି ବି 5-6 ବର୍ଷ ଗଲାଣି ଅନନ୍ତା ଲାଗି ଗାଁରେ ଅନେକ ଲୋକ ଅସ୍ଥିର। ତାର ଆଉ କିଛି ଅତ୍ୟାଚାର ନାହିଁ, ଖାଲି କାହାରି ବାଡ଼ିରେ ମକା କାକୁଡ଼ି କୋଳି ଆମ୍ବ ବେଲ କିଛି ବି ରହିବ ନାହିଁ, ଆଉ ସୁନାରୂପା ପଡ଼ିଥାଉ ଅଣ୍ଟା ଅନେଇବ ନାହିଁ। ହେଲେ ସେ ଯେପରି ଉତ୍ପାତିଆ ସେହିପରି ବି ଭଲ ଲୋକ, ତାକୁ ରଗେଇଲେ ରକ୍ଷା ନାହିଁ। ସେ ଆଗେ ଦୁଶ୍ମନ, ଘରର ଖୁମ୍ବ ଆଉ କପାଟକୁ ଭାଙ୍ଗେ। ମା ମନା କରିଛି, କାହାରି ଦେହରେ ହାତ ଦିଏ ନାହିଁ। ଏଣେ ସାକୁଲା ସକୁଲି ଟେକାଟକି କରି ତାକୁ ଦି କଥା କୁହ, ସେ ତମ ଗୁହ କାଢ଼ିବ। କାହାରି ବାଡ଼ି ହଣାଯାଉଛି ଅନ୍ତା ସେଠି ଦେଖୁଥିଲା, ତାକୁ ଯଦି କହିବ ବାପ ଅନ୍ତୁ ତୁ ନହେଲେ କାଉ ଗାଁ ଚଳିବ ନା, ଆଉ କିଛି କଥା ନାହିଁ ଧଇଲା କୋଡ଼ି। ଚାରିଜଣ ମଣିଷ ଦିନକେ ଯାହା କରିପାରିବେ ନାହିଁ, ପହରକ ଭିତରେ ଫୁଟେ ଗହିରା ବାଡ଼ିଟାକୁ ଅନ୍ତା ତାଡ଼ି ପକେଇବ, ମୂଲିଆ ମିଳୁନାହିଁ, କାହା ଘର ଛପରବନ୍ଦୀ ହୋଇପାରିଲା ନାହିଁ। ଧଇଲା ଅନ୍ତାକୁ ସକଲା ସକୁଲି କରି, ଦିନେ ଦୁଇ ଦିନ ଲାଗୁ ସେ ଏକଲା ଘର ଛାଇ ପକେଇବ। ରାମା ଭିଣାର ବାପ ମରିକରି ଘରେ ପଡ଼ିଛି, ବାଡ଼ିରେ ମରିଛି ବୋଲି ତାକୁ କେହି ଉଠାଇବାକୁ ଆସିଲେ ନାହିଁ। ଅନ୍ତୁ ରାତି 6 ଘଡ଼ି ବେଳେ ଗାଁ ପାଖ ଦେଇ ଯାଉଥିଲା, ତାକୁ ସବୁ କହିଲା, ଆଉ କିଛି କଥା ନାହିଁ, ଏକଲା ହେଁସ ମିଶା କରି ମଡ଼ାକୁ କାନ୍ଧେଇଲା। ଅନ୍ଧାର ରାତି, ସେହି ସମୟରେ ବି ଗାଁରେ ବାଡ଼ି ପଡ଼ିଛି, ଅଧକୋଶ ଦୂରରେ ମଡ଼ା ମଶାଣିରେ ମଡ଼ାଟାକୁ ଫୋପାଡ଼ି ଦେଇ ନଈରେ ବୁଡ଼ି ପଡ଼ି ଆସିଲା ଅନ୍ତା। ଅନ୍ତା ବାଘ ଭାଲୁ ଭୂତ ପ୍ରେତ ସାପ ବେଙ୍ଗ କାହାରିକୁ ଡରେ ନାହିଁ। ଅନ୍ତା ଲୋକଙ୍କ ବାଡ଼ିରୁ ଫଳକନ୍ଦ ଲୁଟିପାଟି ଖାଇବ, ହେଲେ ତାକୁ କିଛି ଖାଇବାକୁ ଯାଚ ରାଗି ଘର ଦୁଆର ଭାଙ୍ଗିଦେବ। ବିନ୍ଦିଆ ଚନ୍ଦ ଜଣେ ତନ୍ତୀ ମହାଜନ, 8-10 ହଜାର ଗଣିଦେବା ଲୋକ, ଲୁଗା କାରବାର କରେ, ଗୋଟାଏ ବଡ଼ ଦୋକାନ ଘର ତିଆରି କରୁଛି, ଚାରିଆଡ଼ ଖୁଣ୍ଟ ପଡ଼ି ଚୌକ ବୁଲିଗଲାଣି, ମଝିଖମ୍ବ ଯୋଡ଼ାକ 18 ହାତୀ, ଭାରି ମୋଟା ଶାଳ ଗଅଳ, 10 ଜଣ ଲୋକ କସ୍ତାକସ୍ତି କରି ମଝିଖମ୍ବ ଛିଡ଼ା କରିପାରୁନାହାନ୍ତି। ଜଣେ ହସି ହସି କହିଲା, ଆମେ ଏତେ ପାରୁନାହୁଁ, ରାଣ୍ଡିପୁଅ ଅନ୍ତା ହେଲେ ଏକଲା ଖମ୍ବ ଯୋଡ଼ାକ ଉଠାଇ ଛିଡ଼ା କରି ଦିଅନ୍ତା। ଘଟଣା ଦେଖ, ସେତିକିବେଳେ ଅନ୍ତା ଦାଣ୍ଡରେ ଯାଉଥିଲା, ବିନ୍ଦିଆ ତନ୍ତୀ ଡାକଦେଲା, ଆରେ ଅନ୍ତା ଏ ଯୋଡ଼ାକ ଖମ୍ବ ଉଠାଇ ଦେ, ତୋତେ 2 ଟଙ୍କାର ଖଜାଖିଆ ଦେବି। ଆଉ ଯାହେ କାହିଁ, ହଁ ରେ ଶଳା ତନ୍ତୀ, ମୁଁ ତୋର ଗୁଲାମ, ମୁଁ ତୋର ମୂଲ ଲଗିବି। ଧାଇଁଲା ମାରିବାକୁ, ତନ୍ତୀ ତ ଡରରେ କୁଆଡ଼େ ପଳେଇଲାଣି। 10 ଜଣ ଲୋକ 20 ଦିନ କାମ କରି ଯେତେ ଖମ୍ବ ପୋତି ଛିଡ଼ା କରାଇଥିଲେ ସବୁଗୁଡ଼ାକ ଘଣ୍ଟାଏ ଭିତରେ ଉପାଡ଼ି ପକେଇଲା। ହେଲେ ଜଣାଶୁଣା ଲୋକେ ଅନ୍ତାଠାରୁ ଢେର କାମ କରାଇ ନିଅନ୍ତି, ରୋଜ କାହାରି ହେଲେ କିଛି ଗୋଟେ ପାଇଟି ଅନ୍ତା କରିଦେଇ ଆସେ। ବିନ୍ଦିଆ ତନ୍ତୀ ଗାଁର ଭଲ ଲୋକ ପାଖରେ ଅନ୍ତା ନାମରେ ଗୁହାରି କରି ଓଲଟା ଗାଳି ଶୁଣିଲା। ବିନୋଦ ରାୟପୁର ଭାର୍ଗବୀ ନଦୀର ଉତ୍ତର କୂଳରେ, ନଦୀ ଗର୍ଭଠାରୁ ଗାଁଟା ଅତି ଅଳ୍ପ ଉଞ୍ଚା, ବଢ଼ି ପାଣିରୁ ଗାଁ ରକ୍ଷା ନିମନ୍ତେ ସରକାର ବାହାଦୁର ଗୋପାଳପୁର କତିରୁ ରାମନଗର ଯାଏଁ 18 ମାଇଲ ଲମ୍ବା 20 ହାତ ଓସାର 10 ହାତ ଉଞ୍ଚା ଗୋଟାଏ କୂଳ ବନ୍ଧ ପକାଇଛନ୍ତି। ସେ ବନ୍ଧ ଯୋଗୁଁ ନଈକୂଳିଆ ଢେର ଗାଁ ଆଉ ବିଲବାଡ଼ି ରକ୍ଷା ପାଏ। ବିନୋଦ ରାୟପୁର ଗୋଟିଏ ବଡ଼ ଧନବନ୍ତ ଗାଁ, ଗାଁ ତଳେ କଳିନ୍ଦ ବିଲ ଢେର, ଗାଁରେ ପ୍ରାୟ 200 ଘର ବସ୍ତି, ସମସ୍ତେ ଥିଲାବାଲା ଲୋକ, କେହି କାହାକୁ ଆଦୁର୍ଯ୍ୟ ହୁଏ ନାହିଁ। ସରକାରୀ ବଡ଼ ବଡ଼ ଅମଲା, ସ୍କୁଲ ମାଷ୍ଟର, କାରବାରିଆ ମହାଜନ, କଲିକତିଆ ଚାକିରିଆ ମଧ୍ୟ ଢେର। ଅଶିଣ ମାସ ଦୁର୍ଗାପୂଜା ସମୟ, ବିଦେଶିଆ ସବୁ ଘରକୁ ଆସିଛନ୍ତି, ନାନା ପ୍ରକାରର ନାଟ ତାମସା ଖିଆପିଆ ଦିନ ରାତି ଚାଲିଛି, ଗାଁଟା ଆନନ୍ଦରେ ଭାସୁଛି। ଫି ବର୍ଷ ଏହି ସମୟରେ ଗାଁଟାରେ ବଡ଼ ଜାରି ହୁଏ, ଷଷ୍ଠୀ ବେଲବରଣ, ସକାଳିଆ ଉତ୍ତର ଦିଗକୁ ଖଣ୍ଡେ ମେଘ ଦେଖାଗଲା, ସୂର୍ଯ୍ୟ ଉଇଁ ମେଘରେ ଡୁବିଗଲେ, ମେଘଟା ଦେଖୁ ଦେଖୁ ଆକାଶ ଯାକ ଘୋଟିଗଲା, ସାଙ୍ଗେ ସାଙ୍ଗେ ପବନ। ବୁଢ଼ା ଗୋବିନ୍ଦ ପଣ୍ଡାଏ କହିଲେ, ଆରେ ବାପ, ଡାକରୁଷି କହିଛନ୍ତି, ହସି ପଶେ ଉଇଁ ନ ଦିଶେ, ବାପ ବୋଇଲେ ପୁତା ନିଶ୍ଚେ ବରସେ, ଆଜି ଜାଗ୍ରତ ଥାଅ, ନିଶ୍ଚେ ବର୍ଷା ହେବ। ପଣ୍ଡାଙ୍କ ମୁହଁରେ କଥା ଅଛି, ଟପ୍ ଟପ୍ କରି ଟପର ଟପର କରି ପାଣି ପଡ଼ିଲା, ଯେ ବର୍ଷୁଛି ଯେ ବର୍ଷୁଛି, ଷଷ୍ଠୀ ସପ୍ତମୀ ଅଷ୍ଟମୀ ନବମୀ ସଞ୍ଜ ହେଲା, ପାଣି ଛାଡ଼ିବାକୁ ନାହିଁ, ଯେଇଠିକା ମଣିଷ ସେଇଠି ବସିଛନ୍ତି। 100 ବର୍ଷର ବୁଢ଼ାମାନେ କହୁଛନ୍ତି, ଏମିତିକା ବର୍ଷା କେବେ ଦେଖାନଥିଲା। ଗାଁରୁ ପା ଭାଗର ଘରର କାନ୍ଥ ଧୂପଧାପ କରି ପଡ଼ିଗଲାଣି। ଦିନ ରାତି ପାଣି ପବନ ଖାଉଛନ୍ତି। ଦଶହରା ଦିନ ଯେମିତି ରାତି ପାଇଛି, ଗାଁ ଗଲା ଗାଁ ଗଲା, ଚହଳ ପଡ଼ିଗଲା। ଆଉ କ'ଣ ଲୋକେ ଘରେ ରହିବେ? ପାଚିଆ କୁଡ଼େଇ ଘେନି ବନ୍ଧକୁ ଧାଇଁଛନ୍ତି। ବଡ଼ ସାନ ବିଚାର ନାହିଁ, ବ୍ରାହ୍ମଣ ପାଣ ଛୁଆଁ ଛୁଇଁ ହେଉଛନ୍ତି। ପାଚିଆ କୋଡ଼ି ଧରି ସମସ୍ତେ ଯାଇ ବନ୍ଧ ଉପରେ ହାଜର। ନଈ ଦକ୍ଷିଣ କୂଳକୁ ଅନାଇଲା ବେଳେ ଗୋଟାଏ ସମୁଦ୍ର ଯେମିତି, ଆଉ କିଛି ନାହିଁ। ବଢ଼ିପାଣି ବନ୍ଧ କାନେ କାନେ ନଈ ଭିତରରୁ ପାଞ୍ଚ ହାତ ଉଚ୍ଚ ଗୋଟାଏ ଗୋଟାଏ ଲହରି ଆସି ଝଲକେ ଝଲକେ ପାଣି ବନ୍ଧ ଟପି ପଡ଼ୁଛି। ଯେଉଁଠି ଝଲକେ ପାଣି ଟପି ପଡ଼ୁଛି, କେହି କାହାରିକୁ କହିବାକୁ ନାହିଁ। ଶହେ ବୋଝ ମାଟି ପଡ଼ିଯାଉଛି। ବନ୍ଧ ମୂଳଟା କରି ଗୋଟାଏ ପୋଖରୀ କରି ପକାଇଲେଣି। ଆଉ ଏଣେ କ'ଣ ହେଲା ନା, ଚାରିକୋଶ ତଳେ ରାମପୁର ମୁହାଣ ବାଟେ ପାଣି ବୁଲି ଆସି ଗାଁ ମୂଳକୁ ଲାଗିଲାଣି। ଗାଁ ତଳ ଗହୀରଗୁଡ଼ାକ ସମୁଦ୍ର ପରି ଜଳମୟ। ବନ୍ଧର ପାଣି ନ ଟପିଲେ ବି ତଳ ପାଣି ଆସି ଗାଁକୁ ଭସେଇ ନେବ। ପାଣିଟା ଯେମିତି ହୁ ହୁ କରି ବଢ଼ୁଛି, ଗାଁ ଭିତରେ ପାଣି ପଶିଲା ବୋଲି ଘରେ ଆଉ ରନ୍ଧାବଢ଼ା କ'ଣ ହେବ? ତିର୍ଲାଗୁଡ଼ାକ ଘରୁ ବାହାରି ଆସି ଶଙ୍ଖ ହୁଳହୁଳି ହରିବୋଲ ପକାଉଛନ୍ତି। ଗୁଡ଼ାଏ ତିର୍ଲା କଅଁଳା ଛୁଆକୁ କାଖେଇ ରଡ଼ି କରୁଛନ୍ତି। ଶଙ୍ଖ ହୁଳହୁଳି ହରିବୋଲ କାନ୍ଦଣାରେ ଗାଁଟା ଉଛୁଳି ପଡ଼ୁଛି। ସୂର୍ଯ୍ୟ ଡୁବେ ଡୁବେ ଗାଁ ତୁଠ ବାଟେ ଗାଁ ଭିତରକୁ ପାଣି ପଶିଲା। ଦେଖୁ ଦେଖୁ ପାଞ୍ଚ ହାତ ଗହୀର ହୋଇଗଲା। ଚଉଡ଼ାଟା ବି ବେଳକୁ ବେଳ ବଢ଼ିଯାଉଛି। ପିଚକାରୀ ମୁହଁରୁ ପାଣି ବାହାରିଲା ପରି ବେଗରେ ପାଣି ଗାଁକୁ ଧାଉଁଛି। ହରିବୋଲ ହରିବୋଲ ଗଲା ଗଲା, ଆଉ କିଛି କଥା ନାହିଁ। ଉଛୁଣି ସମୁଦ୍ରରେ ସମସ୍ତଙ୍କୁ ଜାକିଦେବ। ପାଣି ସୁଅ ବନ୍ଦ ପାଇଁ ଶହକୁ ଶହ ବୋଝ ମାଟି ପଡ଼ୁଛି, ମାତ୍ର ମୁଠାଏ ବି ରହୁନାହିଁ। ସୁଅ ସବୁ ଭସେଇ ନେଉଛି। ଏତେ ଯେ କାଣ୍ଡ, ଅନନ୍ତା ହେଲେ କାହିଁରେ ତାର ଚିନ୍ତା ନାହିଁ। ସକାଳୁ ଭିଜି ଭିଜି ଗାଁ ଚାରିପଟ ବୁଲୁଛି। ଲୋକମାନଙ୍କ ବାଡ଼ିରୁ ଗଛ ମିଶା ମକା କାକୁଡ଼ି ଭାସି ଆସୁଛି, ତାହା ସବୁ କେବଳ ଅଣ୍ଟାରେ ପୁରଉଛି। ଯେତେବେଳେ ଗାଧୁଆ ତୁଠ କତିରେ ଭାରି ହୁରି ପଡ଼ିଲା, ସେତେବେଳେ ହସି ହସି କ'ଣ ହେଉଛି ମଜା ଦେଖିବା ପାଇଁ ଅନ୍ତା ଧାଇଁ ଆସିଲା। ଦେଖିଲା ଯେ ଗାଁକୁ ଗୋଟାଏ ଭାରି ପାଣି ସୁଅ ଧାଇଁଛି। ଶୁଣିଲା ଯେ ଗାଁଟା ଭାସିଯିବ। ଭଲ କରି ଅନାଇଲା ଗାଁ ଭିତରକୁ। ବିନୋଦ ବିହାରୀ ଠାକୁର ସିଂହଦ୍ୱାର କବାଟଟା ପାଞ୍ଚ ହାତ ଉଞ୍ଚା, ଚାରି ହାତ ଚଉଡ଼ା, ତାକୁ କାଢ଼ି ପକାଇ ମୁଣ୍ଡେଇ ଧାଇଁଛି। ଦାଣ୍ଡ ପାଖରେ ପାର୍ବତୀ ମାଆର ମେଲାରେ ଗୋଟାଏ ଢିଙ୍କି ପଡ଼ିଛି, ତାକୁ ଜଣା। ଢିଙ୍କି କାଢ଼ି କାଖେଇଲା, ମୁହାଣରେ କପାଟଟାକୁ ଆଡ କରି ଠିଆ କରିଦେଇ ଢିଙ୍କିଟା ପକାଇଦେଲା, ଆଉ ପିଠି ଦେଇକରି କପାଟଟାକୁ ପେଲି ଧରିଲା। ତା ବାଦେ ପାଟିକଲା, ପକାଅ ମାଟି, ପକାଅ ମାଟି, କେବଳ ଶୁଭୁଛି ପକାଅ ମାଟି, ପକାଅ ମାଟି। କପାଟ ଦୁଇ ପାଖରୁ ଶହ ଶହ ବୋଝ ମାଟି ଝପ୍ ଝପ୍ ପଡ଼ୁଛି। ଅନ୍ତାର ଛାତି ଯାଏ ମାଟି ହେଲାଣି, ତଥାପି ଅନନ୍ତା ଡାକୁଛି। ଅନନ୍ତାର ବେକ ପୋତି ହୋଇଗଲାଣି, ସେତିକି ତାର ନଜର ନାହିଁ। ଯେତେବେଳେ ଓଠ କତିରେ ମାଟି ପଡ଼ିଲା, ଦୁଇଥର ଡାକିଦେଲା, ହରିବୋଲ ଦିଅ ମାଟି ପକାଅ, ହରିବୋଲ ଦିଅ ମାଟି ପକାଅ। ଆଉ ଅନ୍ତାର ପାଟି ଶୁଭିଲା ନାହିଁ, ମାଟି ସେମିତି ପଡ଼ୁଛି। ପାଣି ସୁଅଟା ବନ୍ଦ ହୋଇଗଲା। ଲୋକମାନଙ୍କର ଭରସା ହେଲା, ଟିକେ ନିଶ୍ୱାସ ପକାଇଲେ। ସେତେବେଳେ ଖୋଜିଲେ, ଆରେ ଅନନ୍ତା କାହିଁ? ଆଉ ଅନନ୍ତା ତା ମୁଣ୍ଡ ଉପରେ ଦି ହାତର ମାଟି। ଡାକ ପଡ଼ିଲା, ଧନ୍ୟ ଧନ୍ୟରେ ରାଣ୍ଡି ପୁଅ ଅନ୍ତା। ପିଲା ବୁଢ଼ା ମାଇକିନିଆ ମର୍ଦ୍ଦ ଗାଁର ହଜାର ହଜାର ଲୋକ ସମସ୍ତେ ହରିବୋଲ ଦେଉଛନ୍ତି, ସମସ୍ତେ କହୁଛନ୍ତି ଧନ୍ୟ ଧନ୍ୟରେ ରାଣ୍ଡି ପୁଅ ଅଣ୍ଟା। ଦୈବ ଯୋଗେ କ'ଣ ହେଲା କି ବର୍ଷା ବନ୍ଦ, ନଈରୁ ଫୁଟେ ପାଣି ଖସିଗଲାଣି। ଅନନ୍ତାର ମା ପିଣ୍ଡାରେ ବସିଥିଲା, ହୁରି ଆନନ୍ଦ ଶୁଣି କହିଲା, କ'ଣ ହେଲା ଦେଖେ? ପୁଅଟା ବି ଆସିଲା ନାହିଁ, ଡାକି ଆଣେ। ତା ସ୍ୱାମୀର ଠେଙ୍ଗା କାନ୍ଧରେ ପକାଇଲା, ଘର କବାଟଟା କିଳିଦେଇ ଆସିଲା। ଯେମିତି ଦାଣ୍ଡରେ ଯାଉଛି, ଶୁଣିଲା ସମସ୍ତେ କହୁଛନ୍ତି ଧନ୍ୟ ଧନ୍ୟରେ ଅନ୍ତା। ସମସ୍ତେ ତା ଗୋଡ଼ତଳେ ପଡ଼ି କହୁଛନ୍ତି ଧନ୍ୟ ଧନ୍ୟ ତୋର ପୁଅ। ସିଂହାଣି ସଳକେ ସଳକେ ତୁଠ କତିକି ଚାଲିଗଲା। ସବୁ ଶୁଣିଲା, କାହାକୁ କିଛି କହିଲା ନାହିଁ। ବନ୍ଧ ଚାରିପାଖ ବୁଲି ଦେଖିଲା, ବନ୍ଧ ମଝିକୁ ଅନେଇଛି, ଚାରିପାଖ ବୁଲୁଛି, ତୁଠ ମଝିକୁ ନଜର ଅଛି, ନଈ ଆଡ଼କୁ ପିଠି। ବନ୍ଧ ତଳେ ଯେ ଦଶ ହାତ ପାଣି ତାକୁ ସେ କଥା ଜଣା। ଯେମିତି ନଈଆଡ଼କୁ ବୁଲି ଯାଇଛି, ଧପାସ କରି କ'ଣ ଗୋଟାଏ ଶବ୍ଦ ହେଲା। ହଁ କ'ଣ ହେଲା କହି ଲୋକମାନେ ଦୁଇ ଚାରିଟା ମଶାଲ ଆଲୁଅ ନଈକୁ ଦେଖାଇଲେ। କୂଳଠାରୁ ପାଞ୍ଚ ହାତ ଦୂରରେ ପାଣି ଭିତରେ ଗୋଟାଏ ଗାତରେ ମେଞ୍ଚାଏ ଫେଣ ଭଉଁରୀଟିଏ ବୁଲୁଛି। ଦଶ ହାତ ତଳକୁ ଖଣ୍ଡେ ବାଉଁଶ ବାଡ଼ି ଭାସି ଯାଉଛି। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ବ୍ୟାସକବି ଫକୀରମୋହନ ସେନାପତିଙ୍କ ଗଳ୍ପ ରାଣ୍ଡିପୁଅ ଅନନ୍ତା। ରହିଲୁ, ନମସ୍କାର।